ମୁଁ ମାଳତୀ ମଣ୍ଡଳ କହୁଥିଲି, ନାଳବନ୍ଧ ସାହିରୁ 18 ନମ୍ବର ୱାର୍ଡ। ଆଉ ଏଇ ଯୋଉ ପାଇଖାନା ପାଇଁ ଆମର ଅର୍ଡର ଆସିଛି 8000 ଟଙ୍କା କହୁଛନ୍ତି, ଆଉ 8000 ଟଙ୍କା ତ ଆମକୁ ପାଇବନି, ଆଉ 8000 ଆମେ ପାଇଖାନା କାମ କେମିତି କରିବୁ, ସେଇ ଦ୍ୱନ୍ଦ୍ୱରେ ଆମେ ପଡି ରହିଛୁ। ଗରିବ ଲୋକମାନେ ତାଙ୍କ ପାଖରେ କିଛି ପଇସା ନାହିଁ, ଆମେ ଯଦି କାହା ପାଖରୁ କଣ କରିକି ବି ଲାଟିନଟା କରୁଛୁ, ପଇସା 8000 ଛାଡ଼ିବେ, 8000 କିଛି ଆମର କାମ ହବନି। ତ ବାଲି ରେଟ୍ ହେଇଯାଇଛି, ଇଟା ରେଟ୍ ହେଇଯାଇଛି, ସିମେଣ୍ଟ ରେଟ୍ ହେଇଯାଇଛି, ନନ୍ଦ କୁଣ୍ଡ ସବୁ କିଛି ରେଟ୍, କିନ୍ତୁ ଆମକୁ ସେତିକିରେ ପୋଷଉନି। ଆଉ ପାଇଖାନା ଲୋକମାନେ କେମିତି କରିବେ, କିଛି ଆପଣଙ୍କ ଆଡୁ ସାହାଯ୍ୟ ହେଲେ ଭଲ ହୁଅନ୍ତା ଆଉ।